ॐ नमो भगवते वासुदेवाय। ଶ୍ରୀମଦ୍ ଭଗବତ ଗୀତା
ଦ୍ୱିତୀୟ ଅଧ୍ୟାୟର ଆମେ 7-8 ପର୍ଯ୍ୟନ୍ତ ପଢ଼ିଥିଲୁ,
ତାପରେ ଦ୍ୱିତୀୟ ଅଧ୍ୟାୟ ଶ୍ଳୋକ 9। ସଞ୍ଜୟ କହିଲେ, ଏହିପରି ଭାବରେ ଶତ୍ରୁଦମନ କରି ଅର୍ଜୁନ କୃଷ୍ଣଙ୍କୁ କହିଲେ, ହେ ଗୋବିନ୍ଦ, ମୁଁ ଯୁଦ୍ଧ କରିବି ନାହିଁ। ଏହା କହି ସେ ନୀରବ ହେଲେ। ଭାବରେ କହୁଛନ୍ତି ଅର୍ଜୁନ ଯୁଦ୍ଧ କରିବାକୁ ଯାଉନାହାନ୍ତି, ବରଂ ତା ପରିବର୍ତ୍ତେ ସେ ଯୁଦ୍ଧ କ୍ଷେତ୍ର ତ୍ୟାଗ କରି ଭିକ୍ଷା କରିବାକୁ ଯାଉଛନ୍ତି। ଏକଦା ଶୁଣି ବୋଧହୁଏ ଧୃତରାଷ୍ଟ୍ର ଖୁବ ଖୁସି ହୋଇଥିବେ, କିନ୍ତୁ ଅର୍ଜୁନକୁ ପରନ୍ତପ ଶତ୍ରୁଦମନକାରୀ ବୋଲି କହି ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ହତାଶ କରି ପକାଇଲେ। ଯଦିଓ ପାରିବାରିକ ମୋହ ଯୋଗୁଁ ଅର୍ଜୁନ ସାମୂହିକ ଭାବେ ମିଥ୍ୟା ଶୋକ ମୋହରେ ଅଭିଭୂତ ହୋଇପଡ଼ିଥିଲେ, ତଥାପି ସେ ପରମ ଗୁରୁ ଶ୍ରୀକୃଷ୍ଣଙ୍କଠାରେ ଏକ ଶିଷ୍ୟ ଭାବରେ ଆତ୍ମସମର୍ପଣ କଲେ। ଏଥିରୁ ଜଣାଗଲା ଯେ ସେ ଖୁବ୍ ଶୀଘ୍ର ଏ ପାରିବାରିକ ମୋହ ରୋଗ ମିଥ୍ୟା ଦୁଃଖରୁ ମୁକ୍ତ ହେବେ ଏବଂ ଉପଯୁକ୍ତ ଜ୍ଞାନ ଲୋକରେ ଉଦ୍ଭାସିତ ହୋଇପଡ଼ିବେ, ଅର୍ଥାତ୍ ଆତ୍ମାନୁଭୂତି ବା କୃଷ୍ଣ ଚେତନା ଲାଭ କରି ନିଶ୍ଚୟ ଯୁଦ୍ଧ କରିବେ। ଏହିପରି ଧୃତରାଷ୍ଟ୍ରଙ୍କର ଆନନ୍ଦ ନିରାନନ୍ଦରେ ପରିଣତ ହେବ, କାରଣ ଅର୍ଜୁନ କୃଷ୍ଣଙ୍କଠାରୁ ଜ୍ଞାନ ଲୋକ ଲାଭ କରି ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରିବେ। ମୁଁ ସ୍ୱାଧାୟ କୃଷ୍ଣ ପୃଷ୍ଣାୟ ଭୂତଳ ଶ୍ରୀମନ୍ଦିର ଶ୍ରୀଦାନ୍ତ ସ୍ୱାମୀ ନାମିନି ନମ ସଦ୍ଭକ୍ତ ମଣି ମଣିପୁର ଦୁଭାୟ ଚ ପ୍ରଭୁପାଦ ସର୍ବାଣୀ ପ୍ରଚାର ନିରତାୟ ଚ। ଯାହା ହଉ, ଆମର କର୍ତ୍ତବ୍ୟ ପ୍ରଭୁପାଦ ଯାହା ନିୟମ କରିଛନ୍ତି ସେ ନିୟମକୁ ପାଳନ କରିବା, ତେଣୁ ସନ୍ଧ୍ୟାବେଳେ ଆମର ଭଗବତ ଗୀତା, ସକାଳେ ଭାଗବତ। ଆମର ଗୋଟେ ଓଡ଼ିଆରେ ଗୋଟେ କଥା ଅଛି, ବୁଝୁ ନ ବୁଝୁ ପଢ଼ ଗୀତା, ରୁଚୁ ନ ରୁଚୁ ତେଣୁ ଭଗବତ ଗୀତା ଆମେ ଯେତେବେଳେ କହିବା ପାଇଁ ଆଗ୍ରହ କରିବା, ଭଗବାନ ବୃତ୍ତି ଦେବେ। ଭଗବତ ଗୀତାରେ ଭଗବାନ କହିଲେ ନା, ଦଶମ ଅଧ୍ୟାୟରେ ଭଗବାନ କହିଲେନି, ସେ ଚତୁଃଶ୍ଳୋକୀ ଭଗବତ ଚତୁଃଶ୍ଳୋକୀ ଗୀତ ବୋଲି କୁହାଯାଉଛି। ଦଶମ ଅଧ୍ୟାୟ ଆଠରୁ ଏଗାରରୁ ଶ୍ଳୋକକୁ ଚତୁଃଶ୍ଳୋକୀ ଗୀତ ବୋଲି କୁହାଯାଉଛି। ଯେମିତି ଭାଗବତ ଚତୁଃଶ୍ଳୋକୀ ଭାଗବତ ରହିଛନ୍ତି, ସେମିତି ଏଇ ଚାରୋଟି ଶ୍ଳୋକକୁ ଚତୁଃଶ୍ଳୋକୀ ଗୀତା କୁହାଯାଏ। ତେଣୁ ସେଇଥିରେ ଭଗବାନ କହୁଛନ୍ତି ଅର୍ଜୁନଙ୍କୁ ଯେ ତେଷାମେବାନ କମ୍ପାର୍ଥମ୍ ଅହମ୍ ଅଜ୍ଞାନଜନତମ ନାଶୟାମି ଆତ୍ମଭାବସ୍ଥୋ ଜ୍ଞାନ ଦୀପେନ ଭାସ୍ୱତା। ଯଦି ଜଣେ ଭଗବାନଙ୍କ ସେବାରେ ନିଯୁକ୍ତ ହେଉଛନ୍ତି, ତାଙ୍କର ହୃଦୟ ଭିତରେ ଯେଉଁ ଅଜ୍ଞାନ ଅନ୍ଧକାର ରହିଛି, ଭଗବାନ ଜ୍ଞାନ ରୂପକ ଆଲୋକ ଜାଳିଦେବେ, ହୃଦୟ ଭିତରେ ରହି ସେ ଅଜ୍ଞାନ ଦୂର କରିଦେବେ। ତେଣୁ ଧ୍ରୁବ ମହାରାଜ ପାଞ୍ଚ ବର୍ଷ ବାଳକ, କ'ଣ ଜ୍ଞାନ ଅଛି ତାଙ୍କର, କିନ୍ତୁ ଯେତେବେଳେ ଭଗବାନ ଦର୍ଶନ କଲେ, ଛଅ ମାସରେ ଭଗବାନ ପ୍ରାପ୍ତ ହୋଇଗଲେ। ଭଗବାନଙ୍କର ଦର୍ଶନ କଲେ ଭଗବାନଙ୍କର ଗୁଣଗାନ କରିବା ପାଇଁ ଚାହୁଁଛନ୍ତି, କିନ୍ତୁ କ'ଣ ଗାନ କରିବେ କ'ଣ ସେ ଜାଣିଛନ୍ତି। ତେଣୁ ଭଗବାନ ତାଙ୍କର ଯେଉଁ ଶଙ୍ଖ ରହିଛି, ଶଙ୍ଖଚକ୍ର ଗଦାପଦ୍ମରେ ଆବିର୍ଭାବ ହୋଇଥିଲେ, ଇଏ ହେଉଛି କୃଷ୍ଣଗର୍ଭ। ଏ ଭଗବାନ ହେଉଛି କୃଷ୍ଣଗର୍ଭ, ଯିଏ ପ୍ରଥମେ ସୁତଭାବ କୃଷ୍ଣଙ୍କର ପୁତ୍ର ରୂପରେ ଆସିଥିଲେ। ଏ ଭଗବାନ କୃଷ୍ଣ ପ୍ରଥମେ ସ୍ୱାମୀମାନଙ୍କ ସମୟରେ ସେ ଦେବକୀ ଏବଂ ବସୁଦେବ, ସେଥିରେ ସୁତପା ଏବଂ କୃଷ୍ଣୀ, ଦେବକୀ ଥିଲେ କୃଷ୍ଣୀ, ବସୁଦେବ ଥିଲେ ସୁତପା। ଦଶ ହଜାର ବର୍ଷ ଧରି ତପସ୍ୟା କରିଥିଲେ ଭଗବାନଙ୍କୁ ପ୍ରାପ୍ତ ରୂପରେ ପାଇବା ପାଇଁ, ପୁତ୍ର ରୂପରେ। ଭଗବାନ ଆବିର୍ଭାବ ହୋଇଥିଲେ, ଶଙ୍ଖଚକ୍ର ଗଦାପଦ୍ମରେ ଆବିର୍ଭାବ ହୋଇଥିଲେ, ସେଇ କୃଷ୍ଣଗର୍ଭ, ତାଙ୍କ ନାମ ହେଉଥିଲେ କୃଷ୍ଣଗର୍ଭ, ତାଙ୍କ ପୁତ୍ର ରୂପରେ ଆସିଥିଲେ। ସେ ଯେଉଁ ରୂପରେ ଆସିଥିଲେ ସେହି ରୂପରେ ପୁଣି କୃଷ୍ଣ ବନ୍ଦୀଶାଳାରେ, ଅନ୍ତର ବନ୍ଦୀଶାଳାରେ ଆବିର୍ଭାବ ହେଲେ, ସେହି ରୂପରେ ଆସିକି ତାଙ୍କୁ କହିଲେ ସେ କଥା, ମୁଁ ଏହି ରୂପରେ ତୁମ ପାଖରେ ଆବିର୍ଭାବ ହୋଇଥିଲି। ସେ ହେଉଛନ୍ତି କୃଷ୍ଣଗର୍ଭ ବିଷ୍ଣୁ, ଯିଏକି ଧ୍ରୁବଙ୍କ ପାଖରେ ଉପସ୍ଥିତ ହୋଇଥିଲେ। ତେଣୁ ଧ୍ରୁବ ଯେତେବେଳେ ଭଗବାନଙ୍କୁ କିଛି ଆରାଧନା କରିବା ପାଇଁ ଚାହୁଁଛନ୍ତି, କିଛି ଗୁଣଗାନ କରିବା ପାଇଁ ଚାହୁଁଛନ୍ତି, ଭଗବାନ ତାଙ୍କର ସେ ଶଙ୍ଖ ଦିବ୍ୟ ଦିବ୍ୟ ଶଙ୍ଖ ପ୍ରଦମଧୁ, ଭଗବାନଙ୍କ ସବୁକିଛି ଦିବ୍ୟ, ତେଣୁ ସେ ଦିବ୍ୟ ଶଙ୍ଖକୁ ତାଙ୍କର କପୋଳ ବା ଗାଲରେ ଛୁଇଁଦେଲେ ଧ୍ରୁବଙ୍କର। ତେଣୁ ଧ୍ରୁବ ଭଗବାନଙ୍କୁ ସ୍ତୁତି କରିବା ପାଇଁ ଆରମ୍ଭ କଲେ। ବାରଟି ଶ୍ଳୋକରେ ଭଗବାନଙ୍କୁ ସ୍ତୁତି କରିଛନ୍ତି, ଯାହାକୁ ବେଦର ସାର ବୋଲି କୁହାଯାଏ, ଦ୍ୱାଦଶ ଆଦିତ୍ୟ ବୋଲି କୁହାଯାଏ। ତେଣୁ ସେହିଭଳି ଭାବରେ ଆମେ ଯଦି ଭଗବାନଙ୍କୁ କିଛି ଗୁଣଗାନ କରିବା ପାଇଁ ଚାହିଁବା, ଭଗବାନ ସବୁ କୃପା କରିବେ। ତେଣୁ ଯାହା ହେଉ, ଆମେ ବର୍ତ୍ତମାନ ଦ୍ୱିତୀୟ ଅଧ୍ୟାୟ ଆରମ୍ଭ କରିବା। ଆମର କର୍ତ୍ତବ୍ୟ ହେଉଛି ଆମେ ଗୀତା ପାଠ କରିବା। ଆମେ କ'ଣ କହିବା, ମନକୁ କିଛି କହିବା ନାହିଁ, ଯାହା ସାଧୁ ଶାସ୍ତ୍ର ଗୁରୁଙ୍କର ଠାରୁ ଆମେ ଶ୍ରବଣ କରିଛେ, ସେ କଥା ହିଁ କହିବା, ଯେତିକି ଆମେ ଜାଣିଛେ। ଅନଲିମିଟେଡ୍ ଜ୍ଞାନ ରହିଛି, କେହି କହିପାରିବ ନାହିଁ ଯେ ମୁଁ ସବୁ କିଛି ଜାଣିଛି, ଆଉ କେହି ମୋଟର ରହିଛି କି ଅଧିକ କେହି ଜାଣିନାହାନ୍ତି, କେହି କହିପାରିବେ ନାହିଁ। ବ୍ରହ୍ମା ତ କହିପାରୁନାହାନ୍ତି ଅନ୍ୟମାନେ କଥା, ଆମେ ବ୍ରହ୍ମ ସମ୍ପ୍ରଦାୟରେ ଆସୁଛେ। ବ୍ରହ୍ମା କହୁଛନ୍ତି ମୁଁ କାଲି କହିଲି ନା, ସକାଳେ ସକାଳେ ନଜଗ ବିନ୍ଦତି ତତ୍ଵେନ ତସ୍ମୈ ଭଗବତେ ନମଃ। ମୁଁ ତାଙ୍କୁ ତତ୍ତ୍ୱରେ ଆମେ ଜାଣିପାରୁ ନାହୁଁ। ତେଣୁ ଆମର ଶକ୍ତି ଅନୁସାରେ, ଯେମିତି ଚକ୍ଷୁ ପକ୍ଷୀର ଯେତିକି ଶକ୍ତି ରହିଛି ସେ ଉଡ଼ୁଛି, ସେତିକି ଆମର ଶକ୍ତି ଅନୁସାରେ ଆମେ କହିବା। ଭଗବାନ କଥା ପୂର୍ଣ୍ଣ, ସେ ଅଳ୍ପ କିଛି କହିଲେ ମଧ୍ୟ ସେ ପୂର୍ଣ୍ଣ, ଯେତେ ଅଧିକ କହିଲେ ସେ ପୂର୍ଣ୍ଣ, ସବୁବେଳେ ପୂର୍ଣ୍ଣ, ଅପୂର୍ଣ୍ଣତା କିଛି ନାହିଁ ଭଗବାନଙ୍କର ଠାରେ। ତେଣୁ ଏଇ ଦ୍ୱିତୀୟ ଅଧ୍ୟାୟର ମହାତ୍ମା ଆମେ କହିବା, ଆଉ ପ୍ରଥମେ ମହାତ୍ମା କହିଦେବା। ଏ ଯେଉଁ ସବୁ ଭଗବତ ଗୀତାରେ, ଏଇଟା ସ୍କନ୍ଦ ପୁରାଣରେ ମନା କରେ, ଗୀତା ମହାତ୍ମା ରହିଛି। ତେଣୁ ଏ ଗୀତା ମହାତ୍ମାରେ ପ୍ରତି ଅଧ୍ୟାୟରେ ଗୋଟେ ଗୋଟେ ମହାତ୍ମା ରହିଛି। ତେଣୁ ଦ୍ୱିତୀୟ ଅଧ୍ୟାୟରେ ମହାତ୍ମା ବର୍ଣ୍ଣନା କରାଯାଇଛି ଯେ ଥରେ ଭଗବାନ ଲକ୍ଷ୍ମୀଙ୍କୁ କହିଲେ ଯେ ଦକ୍ଷିଣ ଦିଗରେ ପୁରନ୍ଦରପୁର ନାମକ ଗୋଟେ ନଗରୀ ରହିଛି, ଯେଉଁଥିରେ ଜଣେ ବିଦ୍ୱାନ ବ୍ରାହ୍ମଣ ବାସ କରୁଥିଲେ, ତାଙ୍କ ନାମ ଥିଲା ଶ୍ରୀମାନ ଦେବ ଶର୍ମା, ପୁରନ୍ଦରପୁର ନଗରୀ। ସେ କେଇଟି ଶାନ୍ତି ପାଇପାରୁନାହାନ୍ତି, ସେ କେମିତି ଶାନ୍ତି ପାଇବେ? ତେଣୁ ସେ ଶାନ୍ତି ନ ପାଇକରି ସେ ଆଉ ଜଣେ ଆଉ ଗୋଟେ ଗ୍ରାମକୁ ଯାଇଥିଲେ, ଗ୍ରାମ ନିବାସୀ, ସୌପୁର ଗ୍ରାମ ନିବାସୀ, ତାଙ୍କ ନାଁ ହେଉଛି ମିତ୍ରବାନ। ସେ ହେଉଛି ମେଣ୍ଢା ଚରାଳି, ମେଣ୍ଢା ଚରାଉଥିଲେ, ତାଙ୍କୁ ଯାଇଥିଲେ। ତେଣୁ କେମିତି ତାଙ୍କୁ ସେ ଦୁର୍ଦ୍ଦଶ ହେଲା, ସେ ଯାଇକି ତାଙ୍କ ପାଖରେ ପହଞ୍ଚିଲେ, ସେ ତାଙ୍କର କଥା କହିଲେ। ଏ ଦ୍ୱିତୀୟ ଥର ମହାତ୍ମା କଥା କୁହାଯାଉଛି। ସେ କହିଲେ ଥରେ ମେଣ୍ଢା ଚରାଉଥିଲା ବେଳେ ଗୋଟେ ବ୍ୟାଘ୍ର ତାଙ୍କୁ ଆକ୍ରମଣ କଲା, ମେଣ୍ଢା ଚରାଉଥିଲା ବେଳେ, ତେଣୁ ସମସ୍ତେ ପଳାଇଗଲେ, ମାତ୍ର ଜଣେ ମେଣ୍ଢା ବାଘ ପାଖରେ ଥିଲେ ମଧ୍ୟ ସେ ତାଙ୍କୁ ଖାଇଲା ନାହିଁ। ଏଇଟା ଆଶ୍ଚର୍ଯ୍ୟ କଥା, ସବୁ ପଳାଇଗଲେ କିନ୍ତୁ ଗୋଟିଏ ମେଣ୍ଢା ଯଦି ରହିଥିଲା କିନ୍ତୁ ବାଘ ତାକୁ ଖାଇଲେ ନାହିଁ, ଏ ଗୋଟେ ଆଶ୍ଚର୍ଯ୍ୟ କଥା। ତେଣୁ ମିତ୍ରବାନ ମେଣ୍ଢା ଚରାଳି ସେ ଯେଉଁ ମେଣ୍ଢା ଏବଂ ବାଘ ଦୁଇ ଜଣ ସବୁ ନେଇକରି କ'ଣ କଲେ ନା ଗଲେ, ବାଘ ମଧ୍ୟ ଚାଲିଲା ମେଣ୍ଢା ସହିତ। ତେଣୁ ଗୋଟେ ବୃକ୍ଷ ପାଖକୁ, ବୃକ୍ଷ ପାଖକୁ ଗଲେ ଯେଉଁଠି ଗୋଟେ ବାନର ସେଠି ଥିଲା,
ବୃକ୍ଷ ପାଖରେ,
ବୃକ୍ଷ ପାଖରେ ସେ ବାନର କହିଲା ଯେ କାହିଁକି ବାଘ ମେଣ୍ଢାକୁ ଖାଇଲା ନାହିଁ, କାରଣ କ'ଣ ନା ସେଠି ନିକଟରେ ଗୋଟେ ମନ୍ଦିର ଅଛି ହେଲା, ସେ ମନ୍ଦିରରେ ତାଙ୍କ ନାଁ ହେଉଛି ମୁକର୍ମା, ଜଣେ ମହାତ୍ମା ଥିଲେ, ସୁକର୍ମା ଜଣେ ମହାତ୍ମା ଥିଲେ, ସେ ଗୋଟେ ଶିଳା ଅଛି ସେଇଠି ମନ୍ଦିରରେ, ଗୋଟେ ଶିଳା ଅଛି ସେଇଠି ଦ୍ୱିତୀୟ ଅଧ୍ୟାୟକୁ ରଚନା କରି ଲେଖିକି ରଖିଥିଲେ, ସେଇଟା ଲେଖି ଦେଇଥିଲେ ଦ୍ୱିତୀୟ ଅଧ୍ୟାୟର ଶ୍ଳୋକ, ଦ୍ୱିତୀୟ ଅଧ୍ୟାୟ କେତେ ଶ୍ଳୋକ ଅଛି, ବାସ୍ତରୀଟି ଶ୍ଳୋକ ଅଛି, ଏସବୁ ଶ୍ଳୋକକୁ ଲେଖିଦେଇଥିଲେ, ଗୋଟେ ଶିଳାଖଣ୍ଡ ଉପରେ ଲେଖିଦେଇଥିଲେ, ଯାହାକୁ ପାଠ କରିକି ପାଠ କରି ମାନେ ପାଠ କରୁଥିଲେ, ତେଣୁ ସେ ସ୍ଥାନ ବି ପବିତ୍ର ହୋଇଯାଇଛି, ସେ ସ୍ଥାନ ଲେଖାଯାଇଛି ଦ୍ୱିତୀୟ ଅଧ୍ୟାୟ ବାସ୍ତରୀ ଶ୍ଳୋକ, ସ୍ଥାନ ପବିତ୍ର ହୋଇଯାଇଛି, ତେଣୁ ବାଘ ଖାଇବା ନାହିଁ ମେଣ୍ଢା
ସେ ସ୍ଥାନରେ,
ସେ ସ୍ଥାନରେ ବାହାର କରିବି। ତେଣୁ ଏଇଭଳି ଭାବରେ ଦ୍ୱିତୀୟ ଅଧ୍ୟାୟର ମହାତ୍ମା ରହିଛି, ସବୁ ଅଧ୍ୟାୟର ମହାତ୍ମା ରହିଛି। ତେଣୁ ଆମେ ଦ୍ୱିତୀୟ ଅଧ୍ୟାୟରେ ବାସ୍ତରୀ ଶ୍ଳୋକ ଅଛି, ଆମେ ନଅ ଶ୍ଳୋକ ଆରମ୍ଭ କରୁଛେ, ତେଣୁ ଏଇଭଳି ଭାବରେ ଆରମ୍ଭ କରିବା। ତେଣୁ ଏ ଦ୍ୱିତୀୟ ଅଧ୍ୟାୟରେ ଆମେ ଦେଖିବା, କହିଦେବା ଆଗୁଆ ଯେ ଏ ପ୍ରଥମ ଅଧ୍ୟାୟରେ ଅର୍ଜୁନ ବହୁତ ପ୍ରକାର ଜ୍ଞାନ ଦେଲେ ଭଗବାନ ପ୍ରଥମ ଅଧ୍ୟାୟରେ, ଏବଂ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକ ପର୍ଯ୍ୟନ୍ତ, ଆଠ ଶ୍ଳୋକ ପର୍ଯ୍ୟନ୍ତ ଅର୍ଜୁନ ମଧ୍ୟ କ'ଣ କ'ଣ କହୁଛନ୍ତି, କେମିତି ଯୁଦ୍ଧ କରିବି, କେମିତି କରିବି, ଏସବୁ ବିଭିନ୍ନ ପ୍ରକାର କରିକରି ବର୍ତ୍ତମାନ ତା'ପରେ ସବୁ ଚିନ୍ତା କଲେ ଯେ ପ୍ରକୃତରେ ଯଦି ଭଗବାନ କହିଲେ ଠିକ୍ ଅଛି ଅର୍ଜୁନ ତାହେଲେ ଯୁଦ୍ଧ ବନ୍ଦ କରିଦିଅ, ଯିବା ଆଉ କାହିଁକି ଗଲେ ସେଠି ବସିବା କାହିଁକି। ତେଣୁ ଅର୍ଜୁନ କାଳେ ଚିନ୍ତା କରିବେ ଭଗବାନ କଥା କହିବେ ବୋଲି, ତେଣୁ ଅର୍ଜୁନ ବର୍ତ୍ତମାନ ତାଙ୍କର ମୁଣ୍ଡ ଆଉ କାମ କଲା ନାହିଁ, ତେଣୁ ଭଗବାନ ଶରଣରେ ସେ ଗଲେ। କାର୍ପଣ ଦୋଷ ଅହତ ସ୍ୱଭାବ ପୃଚ୍ଛାମି ତ୍ୱାଂ ଧର୍ମ ସମୁଦ୍ର ଚେତା ଯଶ୍ରେୟ ଶ୍ୟାନି ସ୍ଥିତ ଗୃହିତନ୍ମି ଶିଷ୍ୟ ସ୍ତେହଂ ସାରିମାନ ଭଗବାନ ପ୍ରପନ୍ନମ। ତେଣୁ ଭଗବାନଙ୍କ ଶରଣରେ ଗଲେ, କହିଲେ ମୁଁ ଯଦିଓ ବହୁତ ପ୍ରକାର କଥା କହିଲି, ବହୁତ ଜ୍ଞାନ ଦେଲି, କିନ୍ତୁ ପ୍ରକୃତରେ ଏ ଜ୍ଞାନ ଦ୍ୱାରା ମୋର ସମସ୍ୟାର ସମାଧାନ ହୋଇପାରିବ ନାହିଁ। ତେଣୁ ତା ପର ଶ୍ଳୋକରେ ଅର୍ଜୁନ କାଳେ ଭଗବାନ କହିବେ, ଦେଖ ମୁଁ ତୁମର ସଖା, ତୁମର ଯେଉଁମାନେ ଗୁରୁ ଭାବ ଅଛନ୍ତି, ଯେମିତି ଭୀଷ୍ମ ଅଛନ୍ତି, ଦ୍ରୋଣାଚାର୍ଯ୍ୟ ଅଛନ୍ତି, ଏମାନଙ୍କୁ ଯାଇ ତୁମେ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କର, ସେ ତୁମକୁ ଉପଦେଶ ଦେବେ, ମୁଁ ତୁମର ସଖା, ମୁଁ ତୁମକୁ କ'ଣ ଉପଦେଶ ଦେବି। କାଳେ ସେମିତି ଭଗବାନ କହିବେ, ତେଣୁ ଅର୍ଜୁନ ତା ପର ଶ୍ଳୋକଟି କହିଲେ, ଆପଣ ଯେଉଁ ପାଠ କରିଥିଲେ, ନହି ପ୍ରପଶ୍ୟାମି ମମାପନୁଦ୍ୟା ତଚ୍ଛୋକମ ଉଚ୍ଛୋଷଣମ ଇନ୍ଦ୍ରିୟାଣାମ ଅଭାବ ଭୂମୌ ଅସପିନରୁଦ୍ଧା ରାଜ୍ୟମ ସୁରାଣା ଅବିଚାଧିପତ୍ୟମ। କହିଲେ ମୁଁ କାହାକୁ ଆଉ କାହାକୁ ଦେଖୁନାହିଁ ଯେ ମୋର ସେସବୁ ଦୁଃଖକୁ ଦୂର କରିବ, ଯେଉଁ ଛୋକମ୍ ଉଚ୍ଛୋଷଣମ ଇନ୍ଦ୍ରିୟାଣାମ ଇନ୍ଦ୍ରିୟମାନଙ୍କର ଯେଉଁ ଶୋକ ରହିଛି ଆକୁ କେହି ଦୂର କରିପାରିବେ ନାହିଁ, ତୁମ ଛଡ଼ା ଆଉ କେହି ଦୂର କରିପାରିବେ ନାହିଁ, ତେଣୁ ମୁଁ ତୁମର ଶରଣରେ ଗଲି। କିନ୍ତୁ ବର୍ତ୍ତମାନ ଏ ଶ୍ଳୋକରେ କହୁଛନ୍ତି ଏଇଭଳି ଉପା, ଏଇଭଳି ଭାବରେ ବହୁତ କଥା କହିଲେ ଅର୍ଜୁନ। ପ୍ରଥମ ଅଧ୍ୟାୟରୁ ଆରମ୍ଭ କରି ଦ୍ୱିତୀୟ ଅଧ୍ୟାୟ ଅଷ୍ଟମ ଶ୍ଳୋକ ପର୍ଯ୍ୟନ୍ତ ଅର୍ଜୁନ ବହୁତ ପ୍ରକାର କହି ତାପରେ ଭଗବାନଙ୍କ ଶରଣରେ ଗଲେ। କିନ୍ତୁ ଶରଣରେ ଗଲେ ମଧ୍ୟ କହୁଛନ୍ତି ନ ଦୃଶ୍ୟ ଗୁଡ଼ାକେଶ ଋଷିକେଶ ଗୁଡ଼ାକେଶ, ଏଇ ଦୁଇଟି ଶବ୍ଦ ବ୍ୟବହାର କରାଯାଇଛି, ଋଷିକେଶ ଗୁଡ଼ାକେଶ ପରମତପ। ଭଗବାନ ହେଉଛନ୍ତି ଋଷିକେଶ, ଋଷିକେଶ କହିଲେ ଋଷିକର ଅର୍ଥ ହେଉଛି ଇନ୍ଦ୍ରିୟ। ଆମର ଯେଉଁ ଇନ୍ଦ୍ରିୟ ସବୁ ରହିଛି, ପାଞ୍ଚଟି କର୍ମେନ୍ଦ୍ରିୟ ରହିଛି, ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି, ମନକୁ ମଧ୍ୟ ଗୋଟେ ଇନ୍ଦ୍ରିୟ ବୋଲି କୁହାଯାଉଛି। ଏସବୁର ଏ ଋଷିକ ଏସବୁର କଣ୍ଟ୍ରୋଲ ରଖୁଛନ୍ତି ଭଗବାନ, ଋଷିକେଶ ସବୁ ସେ କଣ୍ଟ୍ରୋଲ କରୁଛନ୍ତି। କିନ୍ତୁ ଯଦି ଆମେ ଭଗବାନଙ୍କ ଶରଣରେ ଯିବା, ଭଗବାନ ଏଠାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଇବେ। କିନ୍ତୁ ଭଗବାନଙ୍କ ଶରଣରେ ନଗଲେ ଭଗବାନ ଯଦିଓ କଣ୍ଟ୍ରୋଲ ହେବ, କିନ୍ତୁ ସିଏ ଆମକୁ ସ୍ୱାଧୀନତା ଦେଇଛନ୍ତି। ଇନ୍ଦ୍ରିୟମାନଙ୍କ ପ୍ରକୃତ ସ୍ୱାମୀ ହେଉଛନ୍ତି ଭଗବାନ, କିନ୍ତୁ ଆମେ ଯଦି ଭଗବାନଙ୍କ ଶରଣରେ ନ ଯାଇ ଏ ଭୌତିକ ଜଗତରେ ଏ ଇନ୍ଦ୍ରିୟକୁ ସବୁ ଲଗାଇବା, ତାହେଲେ ଆମର ଇନ୍ଦ୍ରିୟମାନେ କୁମାର୍ଗ ହୋଇଯିବେ, କୁମାର୍ଗଗାମୀ ହୋଇଯିବେ। ତେଣୁ ଇନ୍ଦ୍ରିୟମାନେ ଇନ୍ଦ୍ରିୟଟା ଯଦି ଭଗବାନ ଆମକୁ ଦେଇଛନ୍ତି, ସେ ଇନ୍ଦ୍ରିୟ ଦ୍ୱାରା ଆମେ ଭଗବାନଙ୍କୁ ସେବା ନ କରି ଇନ୍ଦ୍ରିୟକୁ ବୃଥା କାର୍ଯ୍ୟରେ ନିଯୁକ୍ତ କରାଇଲେ, ଇନ୍ଦ୍ରିୟ ତୃପ୍ତିରେ ନିଯୁକ୍ତ କରାଇଲେ, ଯାହାଫଳରେ କି ଆମେ ନର୍କଗାମୀ ହେବା। ତେଣୁ ଭଗବାନ ହେଉଛନ୍ତି ଋଷିକେଶ, ସବୁକିଛି ନିୟନ୍ତ୍ରଣକାରୀ, ତେଣୁ ସେ ଆମର ଇନ୍ଦ୍ରିୟମାନଙ୍କୁ ମଧ୍ୟ ପ୍ରଭୁ ଋଷିକେଶ। ତେଣୁ ଅର୍ଜୁନ ସମସ୍ତ କିଛି ଭଗବାନଙ୍କ ଶରଣରେ ଗଲେ, ଋଷିକେଶ ତାଙ୍କର ଶରଣରେ ଯାଇଛନ୍ତି। ଏବଂ ମୁକ୍ତ ଋଷିକେଶ ଭଗବାନଙ୍କୁ ଏଇଭଳି ଭାବରେ କହିଲେ, ଆଉ ପୂର୍ବ ଶ୍ଳୋକରେ ଯାହା ସବୁ କହିଲେ କୁହାଗଲା ସବୁ କହିକିରି ଗୁଡ଼ାକେଶ ପରନ୍ତପ। ଗୁଡ଼ାକେଶ, ଗୁଡ଼ାକେଶ କହିଲେ ଗୁଡ଼ାକ ଅର୍ଥ ହେଉଛି ନିଦ୍ରା, ନିଦ୍ରାକୁ ଜୟ କରିଛନ୍ତି ଅର୍ଜୁନ, ନିଦ୍ରାକୁ ଜୟ କରି ନିଦ୍ରା ଯେଉଁମାନେ ଉନ୍ନତ ଭକ୍ତି ମାର୍ଗରେ ଯେଉଁମାନେ ଉନ୍ନତ ସେମାନେ ନିଦ୍ରାକୁ ଜୟ କରିଥାନ୍ତି। ଆମର ଷଡ଼ ଗୋଷ୍ଠୀ ଠାକୁର ବର୍ଣ୍ଣନା କରାଯାଇନି ଯେ ନିଦ୍ରାର ବିହାର କାଳି ବିହିତ ଚାତ୍ୟନ୍ତ ଦିନ ଚଳୁ, ନିଦ୍ରାକୁ ଜୟ କରିଛନ୍ତି, ବିଭିନ୍ନ ଇନ୍ଦ୍ରିୟ ତୃପ୍ତି ସବୁ ରହିଛି ତାକୁ ମଧ୍ୟ ଇନ୍ଦ୍ରିୟମାନଙ୍କୁ ମଧ୍ୟ ଜୟ କରିଛନ୍ତି, ନିଦ୍ରା ଆହାର ବିହାର ଆହାରକୁ ମଧ୍ୟ ଜୟ କରିଛନ୍ତି, ସବୁକିଛି ସେ ଜୟ କରିଛନ୍ତି। ଆମର କୁହାଯାଏ ଗୋପାଳ ମହାରାଜ ଦୁଇ ତିନି ଘଣ୍ଟା ସ୍ନାନ କରୁଥିଲେ, ଭକ୍ତିମୟ ଠାକୁର ଦୁଇ ତିନି ଘଣ୍ଟା ସ୍ନାନ କରୁଥିଲେ, ଏବଂ ସେ ସ୍ନାନରେ ମଧ୍ୟ ସେ ଭଗବାନଙ୍କ ବିଷୟରେ ହିଁ ତାଙ୍କର ସମାଧିଗ୍ରସ୍ତ ହୋଇଥିଲେ। ତେଣୁ ଯେଉଁମାନେ ଯେମିତି କୁହାଯାଇଛି ଆମର ଯେଉଁ ନିଦ୍ରାଟା ହେଉଛି ତମଗୁଣର, ତମଗୁଣର ନିଦ୍ରାଟା ଆସୁଛି। ତେଣୁ ଯେଉଁମାନେ ରଜସ୍ତମ ସ୍ଥାବୀ ହୁଏ ସତ୍ୟମ ଭଗବତୀ ଭାରତ, ଯେଉଁମାନେ ସତ୍ୟଗୁଣର ପ୍ରାଧାନ୍ୟ ରହିଛି ସେମାନେ ରଜଗୁଣ ତମଗୁଣକୁ ଜୟ କରିଯିବେ, ସେମାନେ ନିଦ୍ରାକୁ ଜୟ କରିଯିବେ। ଅର୍ଜୁନ ତ ଭଗବାନଙ୍କ ଭକ୍ତ, ତେଣୁ ସେ ନିଦ୍ରାକୁ ମଧ୍ୟ ଜୟ କରିଛନ୍ତି ଗୁଡ଼ାକେଶ। ଏବଂ ପରନ୍ତପ, ପରନ୍ତପ ଅର୍ଥ ଶତ୍ରୁମାନଙ୍କୁ ବହୁତ ପୀଡ଼ା ଦେଇପାରିବେ, ଶତ୍ରୁମାନଙ୍କୁ ତାଙ୍କୁ ନିଜ ଅଧୀନରେ ରଖିପାରିବେ ପରନ୍ତପ। କିନ୍ତୁ ଏଠି କୁହାଗଲା ନ ଦୃଶ୍ୟ ଏଠି ଗୋବିନ୍ଦ, ଯଦିଓ ଭଗବାନଙ୍କ ଶରଣରେ ଗଲେ କିନ୍ତୁ ଗୋଟେ କଣ୍ଡିସନରେ ଗଲେ, କ'ଣ ମୁଁ ଆପଣଙ୍କ ଶରଣରେ ଯାଉଛି, ମୁଁ ଇସ୍କନରେ ଭକ୍ତ ହେବି କିନ୍ତୁ ଶିଷ୍ୟ ହେବି, କିନ୍ତୁ ମୋର ଗୋଟେ କଣ୍ଡିସନ କ'ଣ ନା ଆପଣ ଯେଉଁ ଚାରିଟା ନିୟମ ରହିଛି ଗୋଟିଏ ନିୟମ ପାଳନ କରିବେ ନାହିଁ, ଇଏ ହେଉଛି କଣ୍ଡିସନ ଆଉ ସରେଣ୍ଡର। ଆମର ଶିଷ୍ୟମାନେ କରନ୍ତି, ସେ ମହାରାଜ କହନ୍ତି ତିନି ପ୍ରକାର ସରେଣ୍ଡର ରହିଛି, ଗୋଟେ ଆର୍ଟିଫିସିଆଲ ସରେଣ୍ଡର, ଗୋଟେ ପାର୍ସିଆଲ ସରେଣ୍ଡର, ଗୋଟେ କମ୍ପ୍ଲିଟ୍ ସରେଣ୍ଡର। ଆମେ ଖାଲି ଲୋକ ଦେଖେଣା ଆମେ ସରେଣ୍ଡର କଲୁ, ଇଏ ଆର୍ଟିଫିସିଆଲ, ମନରେ କିନ୍ତୁ ନାହିଁ, ସରେଣ୍ଡର କରିବା ଭାବଟା ନାହିଁ। ଆଉ ଗୋଟେ ସରେଣ୍ଡର କ'ଣ ନା ଆମେ ପାର୍ସିଆଲ କିଛି କିଛି ଗ୍ରହଣ କରିବା, କିଛି କିଛି କରିପାରିବା ନାହିଁ, ଏ ମନୋଭାବନାଟା ଆମର ରହୁଛି ଏଇଟା। ଆଉ ଗୋଟେ ହେଉଛି କମ୍ପ୍ଲିଟ୍ ସରେଣ୍ଡର, ପୂର୍ଣ୍ଣ ଶରଣାଗତି, ପୂର୍ଣ୍ଣ ଶରଣାଗତି ଷଡ଼ାଙ୍ଗ ଶରଣାଗତି କ'ଣ ସେଇଟା ଆନୁକୂଲିଷ୍ଟ ସଂକଳ୍ପ, ଯାହା ଆମର କରିବା କଥା ଆମର ପରମ୍ପରାରେ ବର୍ଣ୍ଣନା କରି ଏଇସବୁ କାର୍ଯ୍ୟ କରିବା ସେଇଟା ଗ୍ରହଣ କରିବା। ପ୍ରତିକୂଲ୍ୟ ବର୍ଜନମ, ଯେଉଁଟା ମନା କରାଯାଇଛି ସେଇଟାକୁ ତ୍ୟାଗ କରିବା। ରକ୍ଷିଷ୍ୟତି ବିଶ୍ୱାସ, ଭଗବାନ ରକ୍ଷା କରିବେ ଏ ବିଶ୍ୱାସ ଆମର ରହିବାର ଅଛି। ଗୋପ୍ତୁତେ ବରଣମ ତଥା, ସେ ଆମର ପତି, ଏଭଳି ଭାବରେ ବରଣ କରିବା। ତାପରେ ଗୁପ୍ତୁତେ ଆତ୍ମନିକ୍ଷେପ କାର୍ପଣ୍ୟ ସର୍ବିଧା ଶରଣାଗତି, ଆତ୍ମନିକ୍ଷେପ ପୂର୍ଣ୍ଣ ଭାବରେ ସରେଣ୍ଡର ହୋଇଯିବା ଆତ୍ମନିକ୍ଷେପ, ଏବଂ କାର୍ପଣ୍ୟ, କାର୍ପଣ୍ୟ କହିଲେ ଦିନ ଭାବରେ ତାଙ୍କର ସରେଣ୍ଡର ଯିବା, ଇଏ ହେଉଛି ଷଡ଼ାଙ୍ଗ ଶରଣାଙ୍ଗ, ଇଏ ହେଉଛି କମ୍ପ୍ଲିଟ୍ ସରେଣ୍ଡର। ତେଣୁ ଅର୍ଜୁନଟି କମ୍ପ୍ଲିଟ୍ ସରେଣ୍ଡର କରିନାହାନ୍ତି, ଏଠି କହିଲେ ନ ଯୁଦ୍ଧ ମୁଁ ଯୁଦ୍ଧ କରିବି ନାହିଁ, ପାର୍ସାଲ ସରେଣ୍ଡର ହେଲା, କିନ୍ତୁ ଭଗବାନଙ୍କଠାରୁ କମ୍ପ୍ଲିଟ୍ ନହେଲେ ମଧ୍ୟ ଯେହେତୁ ସେ ଭଗବାନଙ୍କ ଶରଣରେ ଯାଇଛନ୍ତି ଏବଂ ଭଗବାନଙ୍କଠାରୁ ସବୁ ଜ୍ଞାନ ପ୍ରାପ୍ତ ହୋଇସାରିଲା ପରେ ଭଗବାନ କହିବେ ଅର୍ଜୁନ ତୁମେ କହିଥିଲ ଯୁଦ୍ଧ କରିବ ନାହିଁ ବୋଲି, ତେଣୁ ମୁଁ ତୁମକୁ କହୁନି ଆଉ ଯୁଦ୍ଧ କର, ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, ମାତ୍ର ତୁମେ ମୋର ଶରଣରେ ଯାଇଛ ମାନେ ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, ତୁମର କ'ଣ ଧର୍ମ କରିବା, କ'ଣ କରିବା କଥା, କ'ଣ କରିବା କଥା ନୁହଁ, ସର୍ବଧର୍ମାନ ପରିତ୍ୟଜ୍ୟ ସବୁକିଛି ମୁଁ ତୁମକୁ କହିଦେଲି। ତେଣୁ ତୁମେ କହିଛ ଯୁଦ୍ଧ କରିବ ନାହିଁ, ତାହେଲେ ଯୁଦ୍ଧ କର, ତୁମେ ତୁମେ ଯଦି ଚାହୁଁ ଯୁଦ୍ଧ କରିବା ପାଇଁ କର। ଇତି ଜ୍ଞାନ ଆଖ୍ୟାତ ବୁହା ବୃହତ୍ତର ମୟା ବିମୃଷ ଇତି ଆଶିଷ ଆମେ ଦେଖେ ଚେଷି ତଥା କରୁ, ଅଠର ଅଧ୍ୟାୟ ଲାଷ୍ଟକୁ ସେଇଟା ଭଗବାନ କହିବେ ଯେ ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, ଗୁହ ଗୁହତର ଗୁହତମ ସବୁ ପ୍ରକାର ଜ୍ଞାନ ଦେଇଦେଲି, ତେଣୁ ତୁମେ ଏଇଟାକୁ ଚିନ୍ତା କର, ବିମୃଷ ହେଇକି ରଶେଷଣ ବିମୃଷା କର, ଏଇଟାକୁ ଚିନ୍ତା କର। ଏବଂ ତୁମେ ଯେଉଁଟା ଚାହୁଁଛ ଯୁଦ୍ଧ କରିବ ନାହିଁ ବୋଲି କହୁଛ, ତାହେଲେ ଯୁଦ୍ଧ କର ନା, ତୁମକୁ କହୁନି ଯୁଦ୍ଧ କର ବୋଲି। କିନ୍ତୁ ଅର୍ଜୁନ ଯେତେବେଳେ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହେଇ, ଅର୍ଜୁନ ଖାଲି ରୋଲ୍ କରୁଥିଲେ, ବଦ୍ଧଜୀବନ ରୋଲ୍ କରୁଥିଲେ, ଅର୍ଜୁନ ମୂଳତଃ ଯୁଦ୍ଧ କରିବା ପୂର୍ବରୁ ବର୍ଣ୍ଣନା କରାଯାଇଛି ନା, ଧନୁରୁଦ୍ୟମ ପାଣ୍ଡବ ଅଥ ବ୍ୟବସ୍ଥିତାନ ଦୃଷ୍ଟା ଧାର୍ତ୍ତରାଷ୍ଟ୍ରାନ କପିଧ୍ୱଜ ପ୍ରଭୃତି ଶସ୍ତ୍ର ସମ୍ପାଦ ଧନୁରୁଦ୍ୟମ ପାଣ୍ଡବ, ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ, ପ୍ରସ୍ତୁତ ହୋଇ କହିଲେ ମୋତେ ଛେନୟ ଉଭୟ ମୋତେ ରଥମ ସ୍ଥାପନ ଅଚ୍ୟୁତ, ମୁଁ ବୋଲିଂ କରିବି କେମିତି ଆଉଟ୍ କରିବି ସବୁ କରିବି, ଦେଖିଦେଇକି ଫିଲ୍ଡ ଦେଖିଦେଇ କ୍ରିକେଟର ଯେମିତି ବୋଲିଂ କରନ୍ତି ସବୁ କରିବି, ସେଇଭଳିଆରେ କରିବି ସବୁକୁ ଆଉଟ୍ କରିଦେବି, ଏଇଭଳିଆ ଚିନ୍ତା ଏଇ ଧାରଣାରେ ସେ କହିଥିଲେ। କିନ୍ତୁ ଭଗବାନ ଯେତେବେଳେ ନେଇକରି ଅର୍ଜୁନଙ୍କର ଆଦେଶ ପାଇ ରଥକୁ ନେଇକି ଯେତେବେଳେ ଦୁଇ ସେନା ମଧ୍ୟରେ ରଖିଦେଲେ, ଭୀଷ୍ମ ଦ୍ରୋଣ ପଙ୍କତ ସର୍ବଭାବେ ମହାର୍ଥା ଉଭାତ ପାର୍ଥିବ ସେତାନ ସମ୍ବିଧାନ କରୁ ନେତି, ଭୀଷ୍ମ ଦ୍ରୋଣଙ୍କ ସାମ୍ନାରେ ରଖିଦେଲେ ରଥକୁ, ରଖିକରି ଦେଖ ଉଭାତ ପାର୍ଥିବ ସେତାନ ପାର୍ଥକୁ କହିଲେ ଦେଖ ପଶ୍ୟତାନ ଦେଖ, ବା ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି ଆଙ୍ଗୁଠି ଦେଖିକି କହିଦେଲେ ସମବେତାନ କୁରୁ ନୀତି, ଏହିସବୁ କୁରୁମାନେ ଅବସ୍ଥା ଅଛନ୍ତି ଏଠି, ଆଙ୍ଗୁଠି ଦେଖିକି ଯେତେବେଳେ କହିଦେଲେ ସେତେବେଳେ ଅର୍ଜୁନଙ୍କ ହୃଦୟରେ ବିଷାଦ ଭରିଦେଲେ, ତେଣୁ ତାପରେ ସେ ବିଷାଦଗ୍ରସ୍ତ ହୋଇଗଲେ। ତେଣୁ ଅର୍ଜୁନ ଏହିଭଳି ଭାବରେ ନ ଦୃଶ୍ୟ ଏଠି ଗୋବିନ୍ଦ, ଭଗବାନ ଗୋବିନ୍ଦ ବୋଲି କୁହାଯାଉଛି, ଗୋବିନ୍ଦ କହିଲେ ଗାଭୀମାନଙ୍କୁ ଏବଂ ଇନ୍ଦ୍ରମାନଙ୍କୁ ଆନନ୍ଦ ପ୍ରଦାନ କରି ସେଥିପାଇଁ ଗୋବିନ୍ଦ, ଗୋବିନ୍ଦ କୁଣ୍ଡ ରହିଛି ଆମର ଯେଉଁ ରହିଛି ବୃନ୍ଦାବନରେ, ଯେଉଁ ରହିଛନ୍ତି ଯେଉଁ ଗୋବର୍ଦ୍ଧନ, ଗୋବର୍ଦ୍ଧନ ପାଖରେ ଗୋବିନ୍ଦ କୁଣ୍ଡ ରହିଛନ୍ତି, ଗୋବର୍ଦ୍ଧନକୁ ଭଗବାନ ଉତ୍ତୋଳନ କରିଥିଲେ ଧାରଣ କରିଥିଲେ, ଆମେ କହିଲେ ନା ସାତ ଦିନ ଧରି ଏଠି କହିଲେ ଗୋବର୍ଦ୍ଧନ କ୍ରୀଡ଼ାରେ ପରିବେଷଣ କଲେ, ଇନ୍ଦ୍ର ନିଜର ଭୁଲ ବୁଝିପାରି ବ୍ରହ୍ମା ଭୁଲ ବୁଝିପାରି କ୍ଷମା ମାଗିବେ, ସେଭଳି ଭାବେ ଇନ୍ଦ୍ର ନିଜର ଭୁଲ ବୁଝିପାରି କ୍ଷମା ପ୍ରାର୍ଥନା କରିବେ, ଏବଂ ସେ ଯେଉଁ ଅଭିଷେକ କରିବେ ସେ ଅଭିଷେକ କୁଣ୍ଡରେ ଗୋବିନ୍ଦ କୁଣ୍ଡ ହେଇଛି, ଅଭିଷେକ ଜଳରେ ଗୋବିନ୍ଦ କୁଣ୍ଡ ହେଇଛି, ତେଣୁ ସେ ଗୋବିନ୍ଦ କୁଣ୍ଡ ରହିଛନ୍ତି ସେଠି। ତେଣୁ ଗୋବିନ୍ଦ ଭଗବାନ ଗାଭୀମାନଙ୍କୁ ଏବଂ ଇନ୍ଦ୍ରମାନଙ୍କୁ ସେ ଆନନ୍ଦ ପ୍ରଦାନ କରିଛନ୍ତି, ତାଙ୍କୁ ଗୋବିନ୍ଦ ବୋଲି କୁହାଯାଉଛି। ଗୋବିନ୍ଦ ଆଦି ପୁରୁଷାଂ ତମହାଙ୍ଗଯାମି, ଗୋବିନ୍ଦ ଆଦି ପୁରୁଷାଂ ତମହାଙ୍ଗଯାମି, ଗୋବିନ୍ଦ ଆଦି ପୁରୁଷାଂ ତମହାଙ୍ଗଯାମି। ତେଣୁ ଗୋବିନ୍ଦକୁ ଏଇଭଳି ଭାବରେ କହି ଉକ୍ତ ତୁଷ୍ଣିଂ ବହୁ ଭ ବର୍ତ୍ତମାନ ଅର୍ଜୁନ ଚୁପ୍ ହେଇଗଲେ। ଏଇଟା ଯେତେବେଳେ କହୁଛନ୍ତି ସଞ୍ଜୟ ଧୃତରାଷ୍ଟ୍ର କହୁଛନ୍ତି, ଧୃତରାଷ୍ଟ୍ର ଭଗବତ ଗୀତା ଆରମ୍ଭ ହେଲା, ଧୃତରାଷ୍ଟ୍ର କହିଲେ କୁହ ବୋଲି ଧର୍ମ କ୍ଷେତ୍ରେ କୁରୁକ୍ଷେତ୍ରେ ସମ ବେଦା ଜିନିଷଭା ମାମକା ପାଣ୍ଡବା ସେବ କିମ୍ ଅପୂର୍ବ ସଞ୍ଜୟ, ଏଇଠୁ ଆରମ୍ଭ ହେଇଛି ଭଗବତ ଗୀତା। ଭଗବତ ଗୀତା ଏଇଟା ହେଉଛି ଭୀଷ୍ମ ପର୍ବର 25-42, ଏ 18 ଅଧ୍ୟାୟରେ ଭଗବତ ଗୀତା କହିଲି। ତେଣୁ ଯେତେବେଳେ ସଞ୍ଜୟ ଉତ୍ତର ଦେଉଛନ୍ତି, ତେଣୁ ସଞ୍ଜୟ ଜାଣିଛି, ସଞ୍ଜୟ ଦିବ୍ୟ ଚକ୍ଷୁ ପ୍ରାପ୍ତ ହେଇଛନ୍ତି ନା, 150 kilometer ଦୂରରେ ଯେଉଁ ହସ୍ତିନାପୁରରୁ କୁରୁକ୍ଷେତ୍ର କେତେ ବାଟ ସେତିକି ଦୂରରେ ରହିଛି, ଜାଣିପାରୁଛନ୍ତି ସବୁ। ତାପରେ ସେ ବି ସେଇ ସାଙ୍ଗେ ସାଙ୍ଗେ ହେଉନଥିଲା, ସେ ସବୁ 10 ତଳର ଘଟଣା, 10 ହେଇସାରିଛି ସେତେବେଳେ ଯୁଦ୍ଧ ଏହା ପରେ ଯେଉଁ ଯୁଦ୍ଧ ଆରମ୍ଭ ହେଲା ତା ନୁହଁ, ଭଗବତ ଗୀତା ଯେଉଁ କହିଲେ ତାପରେ ଯୁଦ୍ଧ ଆରମ୍ଭ ହେଲା ତା ନୁହଁ, ଯୁଦ୍ଧ ଆରମ୍ଭ ହେଇସାରିଛି 10 ପରେ ବର୍ତ୍ତମାନ ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ। ତେଣୁ ସେ ସବୁ ଆଗ ଅତୀତ ଭବିଷ୍ୟତ ବର୍ତ୍ତମାନ ଭବିଷ୍ୟତ ସବୁ କିଛି ଜାଣିପାରୁଥିଲେ, ଧୃତରାଷ୍ଟ୍ରଙ୍କ ମନୋଭାବ ମଧ୍ୟ ଜାଣିପାରୁଥିଲେ। ତେଣୁ ଆ ପୂର୍ବରୁ ଯେତେବେଳେ ବର୍ଣ୍ଣନା କରାଗଲା ଯେ ଅର୍ଜୁନ ବହୁତ ମନସ୍ତାପ ହୋଇକରି ଏଭଳି ଭାବରେ ଶରଣ ଯାଇଛନ୍ତି, ତେଣୁ ଏ କଥା ଶୁଣି ଧୃତରାଷ୍ଟ୍ର ବହୁତ ଆନନ୍ଦିତ ହୋଇଯାଉଛନ୍ତି, କହିଲେ ଆମେ କେଉଁମାନଙ୍କୁ ଯାହା ଲାଭ କରିବେ ସେ ଯୁଦ୍ଧ କରିବ ନାହିଁ, ସେଥିପାଇଁ ଏହି ଶବ୍ଦ ବ୍ୟବହାର କରାଯାଇଛି। ପ୍ରଭୁପାଦମାନେ ତାଙ୍କ ଭାବରେ କହୁଛନ୍ତି, ଋଷିକେଶ ସେ ତାଙ୍କର ଇନ୍ଦ୍ରକୁ ମଧ୍ୟ ସେ ନିୟନ୍ତ୍ରଣ କରିବେ, ସେ ତାଙ୍କୁ ପୁଣି ତାଙ୍କୁ ଯୁଦ୍ଧ କରାଇବେ। ତେଣୁ ଏଇଭଳି ଭାବରେ କଥା ରହିଛି, ଆମର କଥା ବି ବିଶ୍ରାମ ଦେବା। ଜୟ ଶ୍ରୀ ଭଗବତ ଗୀତା କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେ ବହୁପତ କି, ଦାୟୀ ଗୋ ପ୍ରମାନନ୍ଦେ। ଜୟ ଶ୍ରୀ।